ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଭାଷ ଚନ୍ଦ୍ର ଶତପଥୀ। ମୁଖ୍ୟ ସମ୍ବାଦ, ରାଜ୍ୟର ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ। ରାଜ୍ୟରେ ଜୋର ଧରିଲା ନିର୍ବାଚନ ପ୍ରଚାର। ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗଞ୍ଜାମର ସୋରଡ଼ାଠାରେ ଜନସଭାକୁ କଲେ ସମ୍ବୋଧନ। କଟକଠାରେ ଆୟୋଜିତ ରୋଡ୍ ଶୋରେ ଯୋଗ ଦେଇଛନ୍ତି ଶ୍ରୀ ଶାହା। ରାଉରକେଲାରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର। ମତଦାତାଙ୍କୁ ନିଜ ବୁଥ୍ ସମ୍ପର୍କରେ ତଥ୍ୟ ପ୍ରଦାନ ଲାଗି ଉଦ୍ଦିଷ୍ଟ ମୋ ବୁଥ୍ ଆପ୍ର ହେଲା ଶୁଭାରମ୍ଭ ଏବଂ ଆସନ୍ତା ଦୁଇ ଦିନ ପରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗର ସୂଚନା। ରାଜ୍ୟର ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ଏହି ପର୍ଯ୍ୟାୟରେ 6ଟି ସଂସଦୀୟ କ୍ଷେତ୍ର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଏବଂ ଏହା ଅଧୀନରେ ଥିବା 42ଟି ବିଧାନସଭା ଆସନ ପାଇଁ ଜୁନ୍ ମାସ 1 ତାରିଖରେ ଭୋଟ୍ ଗ୍ରହଣ ହେବ। ଆସନ୍ତା ଶୁକ୍ରବାର ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ ଧାର୍ଯ୍ୟ ହୋଇଛି। ରାଜ୍ୟର 4ଟି ଲୋକସଭା ଆସନ ବ୍ରହ୍ମପୁର, ନବରଙ୍ଗପୁର, କୋରାପୁଟ ଏବଂ କଳାହାଣ୍ଡିକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସ୍ଥାନଗୁଡ଼ିକରେ ନିର୍ବାଚନ ପ୍ରଚାର ସରଗରମ ହୋଇଉଠିଛି। ବିଭିନ୍ନ ରାଜନୈତିକ ଦଳର ପୁରୁଖା ନେତାମାନେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଲାଗି ଓଡ଼ିଶା ଆସୁଛନ୍ତି। ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗଞ୍ଜାମର ସୋରଡ଼ାଠାରେ ଏକ ଜନସଭାକୁ ସମ୍ବୋଧନ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରି ଓଡ଼ିଶାର ସମ୍ମାନ ବଢ଼ାଇଛନ୍ତି। ଜି20 ସମ୍ମିଳନୀରେ କୋଣାର୍କ ଚକ୍ରକୁ ଚିହ୍ନ କରି ସେ ବିଶ୍ୱରେ ପ୍ରସିଦ୍ଧ କରାଇଛନ୍ତି। ଏଥିସହ ଖୋର୍ଦ୍ଧାର ପାଇକ ସଂଗ୍ରାମ ସ୍କୃତିରେ ସ୍ୱତନ୍ତ୍ର ମୁଦ୍ରା ଏବଂ ଡାକ ଟିକେଟ୍ ଉନ୍ମୋଚନ କରିଛନ୍ତି। ଆଜି ବି ଓଡ଼ିଶାର 6000 ଗ୍ରାମରେ ରାସ୍ତା ନାହିଁ ବୋଲି ସେ କହିଥିଲେ। ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇନଥିବାରୁ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ଏହାର ସମାଲୋଚନା କରିଛନ୍ତି। ଏହାପରେ ଶ୍ରୀ ଶାହା କଟକଠାରେ ଦଳ ପକ୍ଷରୁ ଆୟୋଜିତ ଏକ ରୋଡ୍ ଶୋ'ରେ ଭାଗ ନେଇଛନ୍ତି। ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ଓଡ଼ିଶା ଗସ୍ତରେ ଆସି ଦଳୀୟ ପ୍ରାର୍ଥୀଙ୍କ ନିମନ୍ତେ ନିର୍ବାଚନ ପ୍ରଚାରରେ ଯୋଗ ଦେଇଛନ୍ତି। ଆଜି ଭୁବନେଶ୍ୱରରେ ଦଳ ପକ୍ଷରୁ ଆୟୋଜନ ହେବାକୁ ଥିବା ଏକ କର୍ମଶାଳାରେ ଯୋଗ ଦେବା ସହିତ ଆସନ୍ତାକାଲି ବରଗଡ଼, ପଦ୍ମପୁର, ସୁନ୍ଦରଗଡ଼ଠାରେ ଦଳୀୟ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ସେ ଯୋଗ ଦେବେ। ସେହିପରି ଲୋକସଭା ବାଚସ୍କତି ତଥା ବରିଷ୍ଠ ବିଜେପି ନେତା ଓମ୍ ବିର୍ଲା ଆଜି ବାଲେଶ୍ୱରଠାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସମାବେଶକୁ ସମ୍ବୋଧନ କରିଛନ୍ତି। ଓଡ଼ିଶାର ଲୋକମାନେ ଏବେ ବିରାଟ ପରିବର୍ତ୍ତନ ଚାହୁଁଛନ୍ତି ବୋଲି ଶ୍ରୀ ବିର୍ଲା କହିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ଆଜି ଓଡ଼ିଶା ଗସ୍ତରେ ଆସି ବଲାଙ୍ଗୀରଠାରେ ଏକ ଜନସଭାରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିଛନ୍ତି। ଆସନ୍ତାକାଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ କନ୍ଧମାଳ ଜିଲ୍ଲା ଏବଂ ଭୁବନେଶ୍ୱରଠାରେ ନିର୍ବାଚନ ସଭାରେ ଯୋଗଦେବେ। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତରେ ଯାଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ଏଥିରେ ଉଦ୍ବୋଧନ ଦେଇ ସେ କହିଛନ୍ତି, ରାଜ୍ୟ ସରକାର ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ଓ ଶିଶୁ ବିକାଶ, ଗମନାଗମନ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି, ଯାହାର ସୁଫଳ ରାଜ୍ୟବାସୀ ପାଉଛନ୍ତି। ଆଗାମୀ ଦିନଗୁଡ଼ିକରେ ରାଜ୍ୟବାସୀଙ୍କ ପାଇଁ ବହୁ କଲ୍ୟାଣକାରୀ ଯୋଜନା ପ୍ରଚଳନ କରାଯିବ ବୋଲି ସେ ଏହି ଅବସରରେ ପ୍ରତିଶ୍ରତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସନ୍ତାକାଲି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୁବନେଶ୍ୱରରେ ଏକ ରୋଡ୍ ଶୋ'ରେ ଅଂଶଗ୍ରହଣ କରିବେ। ରାଜ୍ୟର ଚତୁର୍ଥ ପର୍ଯ୍ୟାୟ ମତଦାନରେ ଆସନ୍ତା ଜୁନ୍ 1ରେ ଯାଜପୁର ଲୋକସଭା ଆସନ ଏବଂ ଜିଲ୍ଲାର 7ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମତଗ୍ରହଣ କରାଯିବ। ଜିଲ୍ଲାରେ ନିର୍ବାଚନ ସ୍ଥିତି ନେଇ ଯାଜପୁରରୁ ଆମ ପ୍ରତିନିଧି ପ୍ରିୟରଞ୍ଜନ କରଙ୍କ ରିପୋର୍ଟ।
ଯାଜପୁର ଜିଲ୍ଲାରେ ସରିଛି ସାଧାରଣ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା। ଯାଜପୁର ଜିଲ୍ଲାର ଗୋଟିଏ ସଂସଦୀୟ କ୍ଷେତ୍ର ଓ 7ଟି ବିଧାନସଭା ଆସନ ପାଇଁ ମୋଟ 23 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଯାଜପୁର ସଂରକ୍ଷିତ ଲୋକସଭା ଆସନ ପାଇଁ 13 ଜଣ, ବରୀ ପାଇଁ 8 ଜଣ, ସୁକିନ୍ଦା ପାଇଁ 13 ଜଣ, ଯାଜପୁର ପାଇଁ 9 ଜଣ, କୋରେଇ ପାଇଁ 12 ଜଣ, ବିଞ୍ଝାରପୁର ପାଇଁ 5 ଜଣ, ବଡ଼ଚଣା ପାଇଁ 10 ଜଣ ଓ ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମୋଟ 13 ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଯାଜପୁର ଜିଲ୍ଲାର 7ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ କୋରେଇ, ବଡ଼ଚଣା ଓ ଯାଜପୁର ଉପରେ ସମସ୍ତଙ୍କର ନଜର ରହିଛି। ଏହି 3 ନିର୍ବାଚନ ମଣ୍ଡଳୀରେ ଗୋଟିଏ ସମାନ ବିଶେଷତା ରହିଛି, ତାହା ହେଉଛି ପୂର୍ବରୁ ଏହି ନିର୍ବାଚନ ମଣ୍ଡଳୀଗୁଡ଼ିକରେ ବିଧାୟକ ଥିବା 3 ଜଣଙ୍କୁ ପୁନର୍ବାର ଦଳ ଭରସା କରିନାହିଁ। ପୂର୍ବଥର ଯାଜପୁରର ବିଧାୟକ ପ୍ରଣବ ପ୍ରକାଶ ଦାସ ରହିଥିବା ବେଳେ ତାଙ୍କ ବଦଳରେ ଏଥର ଯାଜପୁରରୁ ସୁଜାତା ସାହୁଙ୍କୁ, ବଡ଼ଚଣାରେ ବିଧାୟକ ଥିବା ଅମର ସତପ୍ତିଙ୍କ ବଦଳରେ ଓଡ଼ିଆ ସିନେମା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଓ କୋରେ ବିଧାୟକ ଅଶୋକ ବଳଙ୍କ ବଦଳରେ ଯାଜପୁର ବିଧାୟକ ଥିବା ପ୍ରଣବ ପ୍ରକାଶଙ୍କ ମା ସନ୍ଧ୍ୟାରାଣୀ ଦାସଙ୍କୁ ବିଜେଡି ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇଛି। ଏହି ତିନୋଟି ଯାକ ନିର୍ବାଚନ ମଣ୍ଡଳୀରେ ମୁଖ୍ୟତଃ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ। ଯାଜପୁର ବିଧାନସଭା ଆସନ ପାଇଁ 9 ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଏହି ଆସନ ପାଇଁ ବିଜେପି ଦଳ ଗୌତମ ରାୟଙ୍କୁ ଓ କଂଗ୍ରେସ ସୁଦୀପ କରଙ୍କୁ ପ୍ରାର୍ଥୀ କରିଛି। ବଡ଼ଚଣା ବିଧାନସଭା ଆସନ ପାଇଁ 10 ଜଣ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ବିଜେପି ଅମର ନାୟକଙ୍କୁ ଓ କଂଗ୍ରେସ ଦଳ ଅଜୟ ସାମଲଙ୍କୁ ପ୍ରାର୍ଥୀ କରିଛି। କୋରି ପାଇଁ ବିଜେପି ଆକାଶ ଦାସ ନାୟକଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଦଳ ବନ୍ଦିତା ପରିଡ଼ାଙ୍କୁ ଏଥର ଟିକେଟ୍ ପ୍ରଦାନ କରିଛି।
ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ନିଜ ବୁଥ୍ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିବା ଲାଗି ମୋ ବୁଥ୍ ଆପ୍ର ପ୍ରଚଳନ କରାଯାଇଛି। ଏହା ମାଧ୍ୟମରେ ଭୋଟର ସେମାନଙ୍କର ବୁଥ୍ର ସ୍ଥିତି ଏବଂ ମତଗ୍ରହଣ ସମୟରେ ବୁଥ୍ରେ ଉପସ୍ଥିତ ଥିବା ଭୋଟର ସଂଖ୍ୟା ସମ୍ପର୍କରେ ମଧ୍ୟ ଅବଗତ ହୋଇପାରିବେ। ଏହି ଆପ୍ ମାଧ୍ୟମରେ ବୁଥ୍ ସ୍ତରୀୟ ଅଧିକାରୀମାନେ ମତଦାନ କେନ୍ଦ୍ର ସମ୍ପର୍କିତ ତଥ୍ୟ ପ୍ରଦାନ କରିବେ। ସେହିଭଳି ବିଭିନ୍ନ କ୍ଷେତ୍ର ଅଧିକାରୀମାନେ ଏହି ଆପ୍ ମାଧ୍ୟମରେ ମତଦାନ କେନ୍ଦ୍ରରେ ପୋଲିଂ ପାର୍ଟିଙ୍କ ପହଞ୍ଚବା ନେଇ ସୂଚନା, ମକ୍ ପୋଲ୍ ଏବଂ ମତଦାନର ସଦ୍ୟତମ ସ୍ଥିତି ଏବଂ ପୋଲିଂ ପାର୍ଟିର ପ୍ରସ୍ଥାନ ସମ୍ପର୍କୀୟ ତଥ୍ୟ ପ୍ରଦାନ କରିବେ। ଜିଲ୍ଲାସ୍ତରୀୟ ଏବଂ କ୍ଷେତ୍ରୀୟ ଅଧିକାରୀମାନେ ଏହି କେନ୍ଦ୍ରୀୟ ଡ୍ୟାସ୍ବୋର୍ଡ ମାଧ୍ୟମରେ ଏହି ତଥ୍ୟ ପ୍ରଦାନ କରିବେ। ଖୋର୍ଦ୍ଧା ଜିଲ୍ଲାରେ ଭୋଟରମାନଙ୍କ ପାଇଁ ଉଦ୍ଦିଷ୍ଟ ମୋ ବୁଥ୍ ଆପ୍କୁ ରାଜ୍ୟ ନିର୍ବାଚନ କମିଶନ ନିକୁଞ୍ଜ ବିହାରୀ ଧଳ ଆଜି ଉନ୍ମୋଚନ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାର ସବୁ ନିର୍ବାଚନ ମଣ୍ଡଳୀ ପାଇଁ ଏହି ଆପ୍ କାର୍ଯ୍ୟ କରିବ। ମତଦାତାମାନେ ଭୁବନେଶ୍ୱରରେ ପୋଲିଂ ବୁଥ୍ ଲୋକେସନ୍ ଏହି ଆପ୍ ଏବଂ ଗୁଗୁଲ୍ ମ୍ୟାପ୍ ମାଧ୍ୟମରେ ସହଜରେ ଜାଣିପାରିବେ। ଗଞ୍ଜାମ ଜିଲ୍ଲାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଆସନ୍ତା 20 ତାରିଖ ଦିନ ଅନୁଷ୍ଠିତ ହେବ। ଅବାଧ, ମୁକ୍ତ ଓ ନିରପେକ୍ଷ ମତଦାନ ଯେପରି ହେବ ସେଥିସକାଶେ ସବୁ ପ୍ରକାର ପ୍ରୟାସ ଚାଲୁ ରହିଛି। ଆସ୍କା ଲୋକସଭା ସହିତ ସମସ୍ତ 8ଟି ବିଧାନସଭାର ନିର୍ବାଚନ ନିମନ୍ତେ ପ୍ରସ୍ତୁତ ହୋଇଥିବା ବୁଥ୍ଗୁଡ଼ିକରୁ 1143 ଗୋଟି ବୁଥ୍ରେ ୱେବ୍କାଷ୍ଟ ହେବ। ଏହି ୱେବ୍କାଷ୍ଟ ଜରିଆରେ ବୁଥ୍ ମଧ୍ୟରେ ଚାଲୁଥିବା ମତଦାନ ପ୍ରକ୍ରିୟାକୁ ଜିଲ୍ଲା ସ୍ତରରେ ଏବଂ ରାଜ୍ୟ ସ୍ତରରେ ଅଧିକାରୀଗଣ ନଜର ରଖିବେ। ବିଜେପିର ବିଭିନ୍ନ କେନ୍ଦ୍ରୀୟ ନେତାମାନେ ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି କ୍ରମରେ ବିଜେପି ସାଂସଦ ତଥା ବଲିଉଡ୍ ଅଭିନେତ୍ରୀ ହେମା ମାଳିନୀ ଆସନ୍ତା 17 ତାରିଖ ଶୁକ୍ରବାର ଓଡ଼ିଶା ଆସି ଉତ୍ତର ଭୁବନେଶ୍ୱର ଏବଂ କଟକର କିଶନନଗରଠାରେ ଜନସଭାକୁ ସମ୍ବୋଧନ କରିବେ। ଏହାପରେ ସେ ପିପିଲିରେ ରୋଡ୍ ଶୋ କରିବାର କାର୍ଯ୍ୟକ୍ରମ ରହିଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଏହି ଦିନ ଓଡ଼ିଶା ଆସି ଗଞ୍ଜାମ ଜିଲ୍ଲାର ସାନଖିମୁଣ୍ଡି, ନୟାଗଡ଼ ଜିଲ୍ଲାର ଦଶପଲା ଓ କନ୍ଧମାଳର ଜି ଉଦୟଗୁଡ଼ିଠାରେ ନିର୍ବାଚନ ପ୍ରଚାର କରିବେ। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ସେହିଦିନ ଆଠଗଡ଼ ଓ ନରସିଂହପୁରରେ 2ଟି ନିର୍ବାଚନ ପ୍ରଚାର ସଭାରେ ଯୋଗଦେବେ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କବିସୂର୍ଯ୍ୟନଗର, କଣ୍ଟାବାଞ୍ଜି, ଲୋଇସିଂହା, ସତ୍ୟବାଦୀ ଓ ପିପିଲିରେ ନିର୍ବାଚନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ନିର୍ବାଚନ ସମୟରେ ସାଇବର ଫ୍ରଡ୍ରୁ ବର୍ତ୍ତିବା ପାଇଁ ସମ୍ବଲପୁର ପୋଲିସ ହେଲ୍ପଲାଇନ୍ ନମ୍ଘର ଜାରି କରିଛି। ଭୋଟର ତାଲିକାରେ ନାଁ ଯୋଡ଼ିବା ପାଇଁ ସାଇବର ଅପରାଧୀ ଟଙ୍କା ମାଗୁଥିବା ପୋଲିସ ନଜରକୁ ଆସିଛି। ତେବେ ଏହା ଏକ ମାଗଣା ସେବା ହୋଇଥିବାବେଳେ ନିର୍ବାଚନ କମିଶନ ଏଥିପାଇଁ କୌଣସି ଦେୟ ନିଅନ୍ତି ନାହିଁ ବୋଲି ପୋଲିସ ସ୍ୱଷ୍ଟ କରିଛି। ଏପରି କୌଣସି କଲ୍ ଆସିଲେ ପୋଲିସକୁ ଯୋଗାଯୋଗ କରିବା ପାଇଁ ସମ୍ବଲପୁର ପୋଲିସ ଅନୁରୋଧ କରିଛି। ରାଜ୍ୟରେ ଆସନ୍ତା 2 ଦିନ ପରେ ତାପମାତ୍ରା 2ରୁ 4 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ମାଲକାନଗିରି, ନବରଙ୍ଗପୁର, ବଲାଙ୍ଗୀର, କନ୍ଧମାଳ, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଭଦ୍ରକ, ବାଲେଶ୍ୱର, ଯାଜପୁର ଜିଲ୍ଲାର ବହୁ ଅଞ୍ଚଳରେ କାଳ ବୈଶାଖୀଜନିତ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 25 ତାରିଖରେ ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଗ୍ରୀଷ୍ମ ପ୍ରବାହର ପ୍ରଭାବ ପଡ଼ିବ। ବଲାଙ୍ଗୀର, ବରଗଡ଼ ଆଦି ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀରୁ ଉର୍ଦ୍ଧ୍ୱ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ରାଜ୍ୟର ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ। ରାଜ୍ୟରେ ଜୋର ଧରିଲା ନିର୍ବାଚନ ପ୍ରଚାର। ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗଞ୍ଜାମର ସୋରଡ଼ାରେ ଜନସଭାକୁ କଲେ ସମ୍ବୋଧନ। କଟକଠାରେ ଆୟୋଜିତ ରୋଡ୍ ଶୋରେ ଶ୍ରୀ ଶାହା ଯୋଗ ଦେଇଛନ୍ତି ଏବଂ ମତଦାତାଙ୍କୁ ନିଜ ବୁଥ୍ ସମ୍ପର୍କରେ ତଥ୍ୟ ପ୍ରଦାନ ଲାଗି ଉଦ୍ଦିଷ୍ଟ ମୋ ବୁଥ୍ ଆପ୍ର ହେଲା ଶୁଭାରମ୍ଭ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।